आकाशवाणी। संवाद पढ़ुछंति मलयरंजन मिश्र। राजस्थान और हरियाणा को आज गस्तरे जिबे प्रधानमंत्री। जाग्रत राजस्थान विश्व सम्मेलनी 2024 रो उद्घाटन और पानीपतठारे बीमा सखी योजनार करिबे शुभारंभ। महाराष्ट्र विधानसभा आज हेबो बाचस्पति चयन। बीजेपी राहुल नार्भेकर एथिपाई अप्रतिद्वंदी प्रार्थी। तीनदिनिया रूस गस्तरे जाई गत रातिर मस्कोरे पहुंचिले प्रतिरक्षा मंत्री। बांग्लादेश को आज गस्तरे जिबे वैदेशिक सचिव। एवं महिला जूनियर एशिया कप हॉकी प्रतियोगितारे बांग्लादेश को 13-1 गोल्रे परास्त कला भारत। प्रधानमंत्री नरेन्द्र मोदी आज राजस्थान और हरियाणा गस्तरे जिबे। प्रधानमंत्री राजस्थान जयपुर प्रदर्शनी और सम्मेलनी केन्द्र में चलता जाग्रत राजस्थान विश्व सम्मेलनी 2024 उद्घाटन करेंगे। 5,000 अधिक व्यवसाय और वाणिज्य प्रतिनिधि कूटनीतिज्ञ निवेशक एवं अन्य अंशग्रहणकारी यह कार्यक्रम में जोग देउछन्ती। तीन दिन धरी अनुष्ठित होउथिबा ई सम्मेलनी रे 32 देशर प्रतिनिधि एवं 17 सहयोगी राष्ट्र जोग देउछन्ती। राजस्थान ने पुंजीनिवेश एवं शिल्प को प्रोत्साहन देबा सहित नूतन निजुक्ति सुजोग सृष्टि करिबा एही सम्मेलनी आयोजनर मुख्य उद्देश्य। आज कार्यक्रम में मुख्यमंत्री भजनलाल समेत केन्द्र मंत्रिमंडल सदस्य जोग देबे। हरियाणार पानीपतठारे प्रधानमंत्री जीवन बीमा निगम बीमा सखी योजनार शुभारंभ करिबार कार्यसूची रही। मैट्रिक पास करिथिबा 18-70 वर्ष बयसर महिलांक सशक्तिकरण निमन्ते एही योजना कार्यकारी करा जायछि। प्रधानमंत्री गस्त कालरे हरियाणार कर्नालठारे थिबा महाराणा प्रताप उद्यान कृषि विश्वविद्यालय मुख्य क्यांपसर शिलान्यास करिबे। एही विश्वविद्यालय अधीनरे उद्यान कृषि स्नातक स्नातकोत्तर अध्ययन निमन्ते व्यवस्था रहिछि। 700 कोटी अधिक टंका व्यय अटकळरे 495 एकर परिमित अंचलरे मुख्य क्यांपस एवं 6 आंचलिक गवेषणा केन्द्र प्रतिष्ठा करा। पंचदश महाराष्ट्र विधानसभा आज बाचस्पति चयन करा। एथिपाईं बीजेपी राहुल नार्भेकर एकमात्र प्रार्थी अछन्ति। बाचस्पति पद पर नामांकन पत्र दाखल समय सीमा गतकाली मध्याह्न 12 धार्य करा जायथिला। एथिरे बीजेपी श्री नार्भेकर व्यतीत अन्य केही नामांकन पत्र दाखल करिनाहंति। तेणु श्री नार्भेकर नाम आज बाचस्पति पद पर आनुष्ठानिक भाव घोषणा करा आशा करा। तेबे एहा पूर्वरु कामचला बाचस्पति कालिदास कोलांबकर नवनिर्वाचित सदस्यंकर शपथपाठ कार्यक्रम शेष करिबार कार्यसूची रहिछि। बाचस्पति चयन घोषणा परे राज्यपाल सीपी राधाकृष्णन अधिवेशनकु संबोधन करिबे। एहा परे नागपुरठारे हेबाकु थिबा शीतकालीन अधिवेशन पर्यंत गृहकु अनिर्दिष्ट काल पर्यंत मुलतबी घोषणा करा जिवो। कर्णाटक विधानसभा शीतकालीन अधिवेशन आजिठारु आरंभ होउछि। बेलगावी स्थित सुवर्ण सौधटारे एही 10-दिनिया अधिवेशन बसिबो। गृहरे आलोचना पई 205 ध्यान आकर्षणकारी नोटिस 3 बेसरकारी बिल समेत 3,000 अधिक प्रश्न रहिछि बोली बाचस्पति यूटि खदर सूचना देइछन्ति। विधान परिषद अध्यक्ष बासवराज हेराट्टी कहिछन्ति गृहरे विशेषकरी कर्णाटक उत्तर भाग सहित जड़ित प्रसंगगुडिक उपरे 4 धरी आलोचना हेबा पई कार्यसूची स्थिर होइछि। प्रतिरक्षा मंत्री राजनाथ सिंह तीनदिनिया रूस गस्तरे जाई गत रात्रि मस्कोरे पहुंचिछन्ति। मंत्री श्री सिंह आज यांत्रा सीपीआर ठारे भारतीय नौसेनार आईएनएस तुसिल रे बहुमुखी क्षेपणास्त्र व्यवस्थार शुभारंभ करिबे। नौसेना मुख्य आडमिराल दिनेश के त्रिपाठी एही कार्यक्रम रे जोग देबे। श्री सिंह तांको रूस प्रतिपक्ष आंड्रयू बेलुसोफ्क सह मस्कोरे आसंताकाली अनुष्ठित हेबाकु थिबा एकबिंश भारत रूस आंतः सरकारी आयोग अंतर्गत सामरिक वैषयिक सहयोग बैठक में सह अध्यक्षता करिबे। उभय नेता सामरिक एवं शिल्प सहयोग समेत प्रतिरक्षा क्षेत्र में उभय देश मध्यरे थिबा सहयोग क्षेत्र समीक्षा करिबे। पारस्परिक स्वार्थ एवं आंतर्जातिक प्रसंगगुडिक उपरे आलोचना हेबार कार्यसूची रहिछि। प्रतिरक्षा मंत्री द्वितीय विश्वयुद्ध में शहीद होता सोभियत सैनिकों अज्ञात सेनानी स्मारकीठारे श्रद्धाजलि अर्पण करार कार्यसूची रही। गस्त काल में मंत्री श्री सिंह प्रवासी भारतीयों सह मत विनिमय करिबे। वैदेशिक सचिव विक्रम मिश्री आज बांग्लादेश गस्तर जिबे। बांग्लादेशर सरकार विरोधी विक्षोभ और प्रधानमंत्री शेख हसीना क्षमताच्युत पर नुआदिल्ली ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଶ୍ରୀ ମିଶ୍ରି ଢାକାରେ ବୈଦେଶିକ କାର୍ଯ୍ୟାଳୟ ପରାମର୍ଶ ସଂକ୍ରାନ୍ତ ଏକ ବୈଠକରେ ଯୋଗଦେବା ସହିତ ତାଙ୍କ ବାଂଲାଦେଶୀ ପ୍ରତିପକ୍ଷଙ୍କ ସହ ଆଲୋଚନା କରିବେ। ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ ନେଇ ନୂଆଦିଲ୍ଲୀ ଏବଂ ଢାକା ମଧ୍ୟରେ ବୃଦ୍ଧି ପାଉଥିବା ଦୂରତା ପରିପ୍ରେକ୍ଷୀରେ ବୈଦେଶିକ ସଚିବଙ୍କ ଏହି ଗସ୍ତ ଗୁରୁତ୍ୱ ବହନ କରୁଛି। ସିରିଆର ପୂର୍ବତନ ରାଷ୍ଟ୍ରପତି ବସର ଅଲ୍ ଅସଦ ଏବଂ ତାଙ୍କ ପରିବାର ରାଜନୈତିକ ଆଶ୍ରୟ ପାଇଁ ଗତକାଲି ମସ୍କୋରେ ପହଞ୍ଚିଛନ୍ତି। ମାନବିକତା ଦୃଷ୍ଟିରୁ ରୁଷ ସେମାନଙ୍କୁ ଆଶ୍ରୟ ଦେଇଛି ବୋଲି କ୍ରେମଲିନ୍ ଘୋଷଣା କରିଛି। ଅବୁ ମହମ୍ମଦ ଅଲ୍ ଜୋଲାନୀଙ୍କ ନେତୃତ୍ୱରେ ବିଦ୍ରୋହୀ ଗୋଷ୍ଠୀ ରାଜଧାନୀ ଦାମାସ୍କସ୍କୁ ଅକ୍ତିଆର କରିବା ପରେ ଶ୍ରୀ ଅସଦ ଦେଶ ଛାଡ଼ି ପଳାୟନ କରିଥିଲେ। ସିରିଆ ରାଜନୈତିକ ଦୃଶ୍ୟପଟରେ ଦ୍ରୁତ ପରିବର୍ତ୍ତନ ଆଞ୍ଚଳିକ ସ୍ଥିରତାକୁ ନେଇ ଚିନ୍ତା ବଢ଼ାଇଛି। 2015 ମସିହାରୁ ସିରିଆରେ ସକ୍ରିୟ ଥିବା ବିଭିନ୍ନ ବିରୋଧୀ ଗୋଷ୍ଠୀଙ୍କ ଆହ୍ୱାନକୁ ମୁକାବିଲା କରିବାରେ ରୁଷ ସିରିଆକୁ ସାମରିକ ସହାୟତା ପ୍ରଦାନ କରିଆସିଛି। ୟୁକ୍ରେନ୍ରେ ରୁଷର ସାମରିକ ଅଭିଯାନକୁ ମଧ୍ୟ ସିରିଆ ଦୃଢ଼ ସମର୍ଥନ ପ୍ରଦାନ କରିଥିଲା। ପରିସ୍ଥିତି ଉପରେ ବିଶ୍ୱ ନେତୃବୃନ୍ଦ ତୀକ୍ଷ୍ଣ ନଜର ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଦମାସ୍କସ୍ରେ ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ରହିଛି ବୋଲି ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଦୂତାବାସ ସେଠାକାର ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ଅଛି ଏବଂ ସେମାନେ ସେଠାରେ ସୁରକ୍ଷିତ ଥିବା ସୂଚନା ଦେଇଛି। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ପ୍ରସାରିତ ହେବ। ଆଜିର ବିଷୟବସ୍ତୁ ରହିଛି ଯକ୍ଷ୍ମାମୁକ୍ତ ଭାରତ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଯକ୍ଷ୍ମା ବିଭାଗ ଉପମହାନିର୍ଦ୍ଦେଶକ ପ୍ରଫେସର ଉର୍ବଶୀ ବି ସିଂହ ଏବଂ ଏମ୍ସର ପଲ୍ମୋନାରୀ ମେଡିସିନ୍ ବିଭାଗର ପ୍ରଫେସର ଡକ୍ଟର ବିଜୟ ହଡ୍ଡା ଏହି ଆଲୋଚନାରେ ଅଂଶଗ୍ରହଣ କରି ବିଷୟବସ୍ତୁ ସଂକ୍ରାନ୍ତ ଶ୍ରୋତାଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ଶ୍ରୋତାମାନେ ରାତି 9:30 011-234-21050 ଏବଂ 011-233-1444 ନମ୍ବରକୁ ଡାଏଲ୍ କରି ନିଜ ପ୍ରଶ୍ନ ପଚାରିପାରିବେ। ଏହା ବ୍ୟତୀତ ଶ୍ରୋତାମାନେ 92890-940044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟାଗ୍ ଆସ୍କ ଏଆଇଆର୍ ମାଧ୍ୟମରେ ମଧ୍ୟ ପ୍ରଶ୍ନ ପଚାରିପାରିବେ। ପଞ୍ଜାବରେ ଚଳିତ ମାସ 21 5 ମହାନଗର ନିଗମ ଏବଂ ପୌର ପରିଷଦ ବା ନଗର ପଞ୍ଚାୟତର 598 ୱାର୍ଡ ପାଇଁ ଭୋଟ୍ ଗ୍ରହଣ କରାଯିବ। ସକାଳ 7:00 ଅପରାହ୍ନ 4:00 ପର୍ଯ୍ୟନ୍ତ ଇଭିଏମ୍ ମାଧ୍ୟମରେ ମତଦାନ ହୋଇ ସେହିଦିନ ଭୋଟ୍ ଗଣତି ହେବ। ପଞ୍ଜାବ ରାଜ୍ୟ ନିର୍ବାଚନ ଆୟୋଗ ରାଜକମଲ ଚୌଧୁରୀ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, 3809 ବୁଥ୍ରେ ମତଦାନ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। 344 ମତଦାନ କେନ୍ଦ୍ରକୁ ଅଧିକ ସମ୍ବେଦନଶୀଳ ଏବଂ 665 କେନ୍ଦ୍ରକୁ ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ଏହି ନିର୍ବାଚନରେ ମୋଟ 37,32,636 ଜଣ ପଞ୍ଜୀକୃତ ଭୋଟର ମତଦାନ କରିବେ। ଭାରତ ନେପାଳ ସାଂସ୍କୃତିକ ମହୋତ୍ସବର ଦ୍ୱିତୀୟ ସଂସ୍କରଣ ଆଜିଠାରୁ ଲୁମ୍ବିନୀଠାରେ ଆରମ୍ଭ ହେବ। ବୌଦ୍ଧ ଧର୍ମ ସହିତ ଦୁଇ ଦେଶ ମଧ୍ୟରେ ରହିଥିବା ସାଂସ୍କୃତିକ ବୈଭବର ପ୍ରଚାର ଏବଂ ପ୍ରସାର ଉଦ୍ଦେଶ୍ୟରେ ଏହି ମହୋତ୍ସବର ଆୟୋଜନ କରାଯାଇଥାଏ। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ, ଲୁମ୍ବିନୀ ପ୍ରଦେଶର ଗଭର୍ଣ୍ଣର ଏବଂ ଲୁମ୍ବିନୀ ବିକାଶ ଟ୍ରଷ୍ଟର ଉପାଧ୍ୟକ୍ଷ ମିଳିତ ଭାବେ ଏହି ମହୋତ୍ସବର ଆୟୋଜନ କରୁଛନ୍ତି। ସମାଜର ବିଭିନ୍ନ ବର୍ଗର ଲୋକ ଏଥିରେ ଯୋଗ ଦେଉଛନ୍ତି। ଭାରତ ଏବଂ ନେପାଳ ପକ୍ଷରୁ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ମହିଳା ଜୁନିୟର ଏସୀୟ ହକି ପ୍ରତିଯୋଗିତାରେ ଭାରତ ବାଂଲାଦେଶକୁ 13-1 ଗୋଲ୍ଡରେ ପରାସ୍ତ କରିଛି। ଓମାନର ମସ୍କଟଠାରେ ଗତ ରାତିରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ଭାରତ ପକ୍ଷରୁ ମମତାଜ ଖାଁ 4 ଗୋଲ୍ ସ୍କୋର କରିଥିବାବେଳେ କନିକା ସିୱାଚ ଏବଂ ଦୀପିକା ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ଭାରତ ଗ୍ରୁପ୍ ପର୍ଯ୍ୟାୟର ଦ୍ୱିତୀୟ ମ୍ୟାଚ୍ରେ ଆଜି ମାଲେସିଆକୁ ଭେଟିବ। ଭାରତୀୟ ସମୟ ରାତି 8:30 ଏହି ମ୍ୟାଚ୍ ଖେଳାଯିବ। ଗୁଆହାଟୀ ମାଷ୍ଟର୍ସ ସୁପର 100 ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତ ପୁରୁଷ ଏକକ ବର୍ଗ ଏବଂ ମହିଳା ମିଳିତ ବର୍ଗରେ ଟାଇଟଲ୍ ହାସଲ କରିଛି। ପୁରୁଷ ଏକକ ବର୍ଗରେ ସତୀଶ କୁମାର କରୁଣାକରନ୍ ଚୀନ୍ର ପ୍ରତିଯୋଗୀ ଝୁ ସୁଆନ୍ ଚେନ୍ଙ୍କୁ ପରାସ୍ତ କରି ଦ୍ୱିତୀୟ ଗୁଆହାଟୀ ମାଷ୍ଟର୍ସ ଟାଇଟଲ୍ ହାସଲ କରିଛନ୍ତି। ମହିଳା ମିଳିତ ବର୍ଗରେ ଅଶ୍ୱିନୀ ପୋନାପ୍ପା ଏବଂ ତନିଶା କ୍ରାଷ୍ଟୋଙ୍କ ଯୋଡ଼ି ଚୀନ୍ର ପ୍ରତିପକ୍ଷଙ୍କୁ ପରାସ୍ତ କରି ଚାମ୍ପିୟନ୍ ହୋଇଛନ୍ତି। ମହିଳା ଏକକ ବର୍ଗରେ ଭାରତର ଅନମୋଲ ଖର୍ବ ରନର୍ସଅପ୍ ହୋଇଛନ୍ତି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ରାଜସ୍ଥାନ ଓ ହରିୟାଣାକୁ ଆଜି ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ଜାଗ୍ରତ ରାଜସ୍ଥାନ ବିଶ୍ୱ ସମ୍ମିଳନୀ 2024 ଉଦ୍ଘାଟନ ଏବଂ ପାନିପତ୍ଠାରେ ବୀମା ସଖୀ ଯୋଜନାର କରିବେ ଶୁଭାରମ୍ଭ। ମହାରାଷ୍ଟ୍ର ବିଧାନସଭାରେ ଆଜି ହେବ ବାଚସ୍ପତି ଚୟନ। ବିଜେପିର ରାହୁଲ ନାର୍ଭେକର ଏଥିପାଇଁ ଅପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ। ତିନିଦିନିଆ ରୁଷ ଗସ୍ତରେ ଯାଇ ଗତ ରାତିରେ ମସ୍କୋରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ମହିଳା ଜୁନିୟର ଏସିଆ କପ୍ ହକି ପ୍ରତିଯୋଗିତାରେ ବାଂଲାଦେଶକୁ 13-1 ଗୋଲ୍ରେ ପରାସ୍ତ କଲା ଭାରତ। ସମ୍ବାଦ ଶେଷ ହେଲା।